ॐ नमो भगवते वासुदेवाय। श्रीमद्भागवत नवमस्कन्ध ऊनविंशाध्याय। शुक उवाच। जजाति वशी एक दिने ज्ञान प्रकाशिला तमने देव जानीर मेले थाई बोलई तार मुख चाही सुन सुंदरी तो अधीन विषय रसे मोर मन पसिला काम अंधकारे भास्कर जेने तम घोरे सुन भार्गवी मोर कथा पूर्वे जे इतिहास गाथा कहंती तत्व ज्ञानी जने ग्राम्य भोग को निंदी मने से कथा कहू तोर आगे जेवा विषय अनुरागे छाग छागिए एक दिने चरिबा अर्थे गले बने छागी जे जल पान अर्थे कूपे पड़िला अनायते स्वभावे कामी छाग जाति तार उद्धारे कलामती केबे हे उद्धारी न पारे निराशे गला निज पुरे से बने वृद्ध छागे थिला कूपे से छागी की देखिला विषाण अग्रे ताऊ धरी कूड़े स्थापिला जत्न करी से छागी कूपरु अइला छागरे अभिलाष कला से छाग तार संग मेले रमण करे अति भोले दीवार जनी न जानई निरते तार संगे थाई तथापि न लभिला तृप्ति अग्निरे जेने घृताहुति अन्यान्य छागी काम बसे मिलिले से ही छाग पासे स्थूल शरीर स्मश्रु मुख रेत से चने अति दक्ष बलिष्ठ देखी सर्व छागी ताहार प्रति अनुरागी से एक पुरुष जे छाग कला छागी की अनुराग होइण काम ग्रह ग्रस्त छागी को संगे हेला मत जे छागी कूपे पड़ी थीला देखी निजर अवहेला कामी छाग कु कला त्याग ता प्रति होइण विराग सत्वरे छागी गला चली छाग जे पकाइबो बाली ताहार पछे गोड़ाइला पथे छागी को न भेटिला छागर अधिस्वामी घरे से दुहे मिलिले सत्वरे छागर लंबित ब्रूषण ब्राह्मणे कले कछे दन से कथा तत्व ज्ञानी जने कामर भोग स्मरी मने ताहार ब्रूषण कुनेले पुणी ता देहे लगाईले से कथा कहू तोर आगे जेबा विषय अनु ରାଗେ ସେ ଛାଗି ଛାଗର ସହିତେ ବିଷୟ ଭୋଗେ ଦିନା କେତେ କାଟିଲା ଆପଣା ଇଚ୍ଛାରେ ତେବେ ସନ୍ତୋଷ ନୁହେଁ ଥରେ ହରି ହରି ବୋଲ ସେ ଛାଗ ପ୍ରାୟ ତୋର ସଙ୍ଗେ ମୁଁ ହିଁ ବୁଡ଼ିଲି ପ୍ରେମ ରଙ୍ଗେ ତୋହର ମାୟାରେ ମୋହିତ ହୋଇ ନ ଜାଣେ ମୋର ହିତ ଶପତ ଦ୍ୱୀପେ ରାଜା ହୋଇ ଅଜ୍ଞାନେ ବଞ୍ଚାଇଲି ଦେହି ଭୂମିରେ ଯେତେ ଶସ୍ୟ ଥାନ୍ତି ସୁବର୍ଣ୍ଣେ ସ୍ତ୍ରୀ ପଶୁ ଜାତି ଯେ ପ୍ରାଣୀ କାମ ବସ ହୋଇ ଏସବୁ ତାକୁ ନଣ୍ଟଇ କାମୀ ପୁରୁଷଙ୍କର ମନ କେବେ ହେ ନୋହେ ସଂଯମନ ନୀତିର ମନ୍ତି କାମ ଭୋଗେ ଅଗ୍ନି ଯେ ସନେ ଘୃତ ଯୋଗେ ସକଳ ଭୂତ ସଙ୍ଗ ଛାଡ଼ି ଯେ ଆତ୍ମା ଭାବେ ସୁଖେ ବୁଡ଼ି ଆତ୍ମାକୁ ଦେଖେ ସର୍ବଦେହେ ତା ସର୍ବଦିଗ ସୁଖମୟେ ଦୁର୍ଜନ ଜନଙ୍କର ମତି ତୃଷ୍ଣାଙ୍କୁ ଛାଡ଼ି ନ ପାରନ୍ତି ଯେ କରିପାରେ ସର୍ବଭକ୍ଷ ତୃଷ୍ଣା ମାରଣେ ନୁହେଁ ଦକ୍ଷ ମାତା ଭଗିନୀ କନ୍ୟା ମିଳେ କେବେ ହେ ନଥିବ ନିରୋଳେ ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମ ବଳେ ତାହାକୁ ନାହିଁ ସମ ପଣ୍ଡିତ ଜନ ମନ ହରେ ଏଣୁ କେ ନାରୀ ସଙ୍ଗୁତରେ ଦେଖ ମୁଁ ସହସ୍ରବର ସେ ନିତ୍ୟର ମିଲି କାମ ବସେ ନିରତେ ବିଷୟ ବସନେ ମନ ରହିଲା ରାତ୍ର ଦିନେ ମୁଁ ଏବେ ତୃଷ୍ଣା ଦୂର କରି କୃଷ୍ଣ ଚରଣେ ମନ ଧରି ନିର୍ମୋହ ହୋଇ ବନସ୍ଥଳେ ରହିବି ପଶୁଗଣ ମେଳେ ଦୁଷ୍ଟ ଶ୍ରୁତକୁ ମିଥ୍ୟା କରି ଧ୍ୟାନେ ସମ୍ଭାସି ନର କରି ଯେ ନୋହେ ଆତ୍ମାର ବିନାଶୀ ତାହାକୁ କହି ଆତ୍ମଦର୍ଶୀ ହେମନ୍ତ ପ୍ରିୟା ଆଗେ କହି ପୁରୁକୁ ସମୀପେ ବସାଇ ତାର ବୟସ ତାକୁ ଦେଲା ବୃଦ୍ଧ ଶରୀର ଆବୋରିଲା ପୁରୁକୁ ରାଜ୍ୟ କଲା ରାଜା ଭଲେ ପାଳିବ ଜନ ପ୍ରଜା ଦ୍ରିହୁକୁ ପୂର୍ବ ଦିଗ ଦେଲା ଅନୁକୁ ଉତ୍ତରେ ସ୍ଥାପିଲା ଯଦୁକୁ ଦକ୍ଷିଣେ ବସାଇ ପଶ୍ଚିମ ତୁ ବର୍ଷକୁ ଦେଇ ଏମନ୍ତେ ରାଜ୍ୟ ବାଣ୍ଟି ଦେଇ ପୁତ୍ରଙ୍କୁ ପ୍ରିୟ ବାକ୍ୟ କହି ଆନନ୍ଦ ଦେଇ ସର୍ବମନେ ତକ୍ଷଣେ ପଶିଲା ଅରଣ୍ୟେ ଆତ୍ମାରେ ଆତ୍ମା ଧ୍ୟାନ କରି ଯୋଗ ଅଭ୍ୟାସେ ମନ ଧରି ପରମ ବ୍ରହ୍ମେ ସେ ପଶିଲା ଶୁଣ ହେ ଅଭିମନ୍ୟୁ ବଳା ସେ କଥା ଦେବ ଜାନି ଶୁଣି ସ୍ୱାମୀର ପଥ ମନେ ଗୁଣି ସଂସାର ସ୍ୱପ୍ନ ପ୍ରାୟ ମଣି ଏମନ୍ତ ଭାଳି ସେ ତରୁଣୀ କୃଷ୍ଣ ଚରଣେ ମନ ଦେଲା ବିଷ୍ଣୁ ମାୟାରୁ ତରି ଗଲା ନବମ ସ୍କନ୍ଧେ ଭାଗବତ ଯେ ଧର୍ମ ବଂଶାନୁ ଚରିତ ଭାଷା ପ୍ରବନ୍ଧେ ହରି କଥା ଶୁଣନ୍ତେ ତୁଟେ ଭବବ୍ୟଥା ବ୍ରାହ୍ମଣ ଜଗନ୍ନାଥ କହେ সুজনে এণে করলয়ে ভাবে ব্রাহ্মণ জগন্নাথ কহে ভাবে সুজনে এণে করলয়ে হরি হরি বল ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং নবম স্কন্ধে যযাতি চরিতে নাম উনবিংশ অধ্যায়।